ମୋ ନାଁ ଅଞ୍ଜଳି ସ୍ୱାଇଁ। ମୁଁ ମେଫେୟାର ନଗର 16 ନମ୍ବର ୱାର୍ଡ଼ରୁ କହୁଛି। ମୋର ଯେତେବେଳେ ପ୍ରଥମ ପିରିୟଡ଼ ହୋଇଥିଲା ସେତେବେଳେ ମୁଁ ବହୁତ ଡରି ଯାଇଥିଲି, କିନ୍ତୁ ମୋ ମା ମୋତେ କହିଥିଲେ ଏଇଟା ସାଧାରଣ ଜିନିଷ ଏବଂ କହିଲେ ଏଇଟା ସବୁ ଝିଅଙ୍କର ହୋଇଥାଏ ଏବଂ ଏହା ପ୍ରତି ମାସରେ ହୋଇଥାଏ। ବର୍ଷରେ ଥରେ ମେ 28 ତାରିଖ ଦିନ ଏହା ପାଳନ କରାଯାଇଥାଏ, ପିରିୟଡ଼ସ ଡେ, ଏବଂ ଋତୁସ୍ରାବ ହେବା ସମୟରେ ବହୁତ ସ୍ୱଚ୍ଛତନତା ରକ୍ଷା କରିବା ଆବଶ୍ୟକ। ପ୍ରତି 3 ଘଣ୍ଟାରେ ଥରେ ପ୍ୟାଡ଼ ଚେଞ୍ଜ କରାଯାଏ। ପ୍ୟାଡ଼ ବ୍ୟବହାର କରିବା ଭଲ, କିନ୍ତୁ ଯେଉଁମାନେ ପ୍ୟାଡ଼ ବ୍ୟବହାର କରିପାରିବେନି ସେମାନେ କପଡ଼ା ବ୍ୟବହାର କରିବେ।